ആകാശവാണി ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ଉଭୟ ଦେଶ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି 31ତମ ଜୋନାଲ ପରିଷଦ ବୈଠକ। ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍କ ସହ ସାକ୍ଷାତ ଆଲୋଚନା କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ BWF ବିଶ୍ୱ ଚମ୍ପିଅନସିପ୍ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଯୋଡ଼ି। ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ତାଙ୍କ ଜାପାନ ପ୍ରତିପକ୍ଷ ସିଞ୍ଜିରୋ କୋଇଜୁମି ବୈଠକରେ ସହ ଅଧ୍ୟକ୍ଷତା କରୁଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ପାରସ୍ପରିକ ରଣନୈତିକ ବିଶ୍ୱାସ ଓ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେଉଛି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ବୈଠକକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଉଭୟ ଦେଶ ଆସନ୍ତା ବର୍ଷ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ କରିବେ। ଏସିଆର ଦୁଇଟି ପ୍ରମୁଖ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ଓ ଜାପାନ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରର ସୁରକ୍ଷା ଦିଗରେ ଉଭୟ ଦେଶ ପାରସ୍ପରିକ ସହଯୋଗିତାର ସହ କାର୍ଯ୍ୟ କରୁଛନ୍ତି। ବହୁ ବର୍ଷ ଧରି ନୀତି ଆଧାରିତ ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି ବୋଲି ଶ୍ରୀ ସିଂ କହିଛନ୍ତି।
କଠିନ ସମୟ ମେ ଭାରତ କିଛି ଭି ଜରୁରୀ ଆସିଷ୍ଟେନ୍ସ ରିଲିଫ ଓର ସପୋର୍ଟ ପ୍ରୋଭାଇଡ କରନେ କେ ଲିଏ ପୁରୀ ତରହ ସେ ଦୃଢ଼ ସଂକଳ୍ପିତ ହେ। ହମାରେ ଦୋନୋ ଦେଶୋଁ କେ ସମ୍ବନ୍ଧ ସାଝେ ଲୋକତାନ୍ତ୍ରିକ ମୂଲ୍ୟୋଁ ପରସ୍ପର ସମ୍ମାନ ଓର ଏକ ପୁରାନେ ସିଭିଲାଇଜ୍ଡ କନେକ୍ଟ ପର ଆଧାରିତ ହେ। ଅଗଲେ ବର୍ଷ ହମ ଅପନେ ଡିପ୍ଲୋମାଟିକ ରିଲେସନ୍ସ କେ 75 ଇୟର୍ସ ମନାଏଙ୍ଗେ ଓର ଇନ ବର୍ଷୋଁ କେ ଦୌରାନ ହମାରୀ ୟେ ଦୋସ୍ତୀ ସିର୍ଫ ହମାରେ ଦୋନୋ ଦେଶୋଁ କେ ଲିଏ ହି ନହିଁ ବଲକି ପୁରେ ଇଣ୍ଡୋ ପାସିଫିକ କ୍ଷେତ୍ର ମେ ଷ୍ଟେବିଲିଟି, ରେଜିଲିଏନ୍ସ ଓର ରୁଲ୍ସ ବେସ୍ଡ ଅର୍ଡର କା ଏକ କର୍ଣ୍ଣର ଷ୍ଟୋନ୍ ବନ୍ ଗଈ ହେ।
ଜାପାନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ କୋଇଜୁମି ଭାରତକୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଜାପାନ ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ଜାହାଜରେ ଆବଶ୍ୟକ ଜରୁରୀକାଳୀନ ଚିକିତ୍ସା ପ୍ରଦାନ କରିଥିବାରୁ ଭାରତୀୟ ନୌସେନାର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ତାଙ୍କ ହୃଦୟରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 2018 ଅଗଷ୍ଟ 6 ତାରିଖରେ ଜାପାନର ଅନ୍ୟ ସଂସଦ ସଦସ୍ୟଙ୍କ ସହ ସେ ଭାରତ ଗସ୍ତରେ ଆସି ପରମାଣୁ ବୋମା ପ୍ରଭାବିତଙ୍କ ସ୍ମାରକୀ ଉତ୍ସବରେ ଯୋଗ ଦେଇଥିଲେ ବୋଲି ଶ୍ରୀ କୋଇଜୁମି କହିଛନ୍ତି। ଜାପାନ ବ୍ୟତୀତ ଭାରତ ଏକମାତ୍ର ରାଷ୍ଟ୍ର ଯାହା ପ୍ରତିବର୍ଷ ଏହି ସମାରୋହ ଆୟୋଜନ କରିଥାଏ। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଆଜି ପୂର୍ବାହ୍ନରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତକାଲି ଶ୍ରୀ କୋଇଜୁମି ପଶ୍ଚିମ ନୌସେନା କମାଣ୍ଡ ଏବଂ ଆଇଏନ୍ଏସ୍ ଚେନ୍ନାଇ ପରିଦର୍ଶନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ତାମିଲନାଡୁର ମାମଲାପୁରମ୍ ନିକଟସ୍ଥ କୋଭାଲମ୍ଠାରେ ଚାଲିଥିବା ଏହି ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ଆନ୍ତଃରାଜ୍ୟ ବିବାଦ, ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହେଉଛି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁଭାଟି ବିକ୍ରମାର୍କ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ଉପରାଜ୍ୟପାଳ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲାକ୍ଷାଦ୍ୱୀପର ପ୍ରଶାସକ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଛନ୍ତି। ଏ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରିବାରେ ଜୋନାଲ ପରିଷଦ ବୈଠକ ଏକ ମଞ୍ଚ ପ୍ରଦାନ କରୁଛି। ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧିକ ମାମଲାର ଶୀଘ୍ର ତଦନ୍ତ ତଥା ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି। ଦିଲ୍ଲୀରେ ଆସନ୍ତା ମାସ 12 ଓ 13 ତାରିଖରେ ବ୍ରିକ୍ସ ଶିଖର ସମ୍ମିଳନୀ 2026 ଆୟୋଜିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଉପରାଜ୍ୟପାଳ ତରଣଜିତ ସିଂ ସାନ୍ଧୁଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାନ୍ଧୁ କହିଛନ୍ତି, ବହୁପକ୍ଷୀୟ ସମନ୍ୱୟ ଏବଂ ସମୟ ସୀମାବଦ୍ଧ କାର୍ଯ୍ୟ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅତିଥି ଦେବଭବ ଦୃଷ୍ଟିକୋଣ ଆଧାରରେ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ବୈଠକରେ ମତ ବିନିମୟ ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ସାନ୍ଧୁ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅର୍ଥ ମନ୍ତ୍ରଣାଳୟ କହିଛି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆର୍ଥିକ ସହଯୋଗ, ଡିଜିଟାଲାଇଜେସନ୍, ଯୋଗାଯୋଗ, ଦକ୍ଷତା ବିକାଶ ଏବଂ ସ୍ଥାୟିତ୍ୱ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଏହି ମନ୍ତ୍ରୀଗଣ ଭାରତର ପ୍ରତିନିଧି ଭାବେ ଅଂଶଗ୍ରହଣ କରୁଛନ୍ତି। 1978 ବାଙ୍ଗାଲୋର ଜଳଯୋଗାଣ ରାୟରେ ଉଲ୍ଲେଖ ଥିବା ଶିଳ୍ପ ଶବ୍ଦର ବ୍ୟାପକତା ନେଇ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 9-ଜଣିଆ ସାମ୍ବିଧାନିକ ପୀଠ ବହୁମତରେ ଏହି ରାୟ ପ୍ରକାଶ କରିଛନ୍ତି। ଶିଳ୍ପ ବିବାଦ ଆଇନ 1947 ଅନୁଯାୟୀ ଶିଳ୍ପ ଶବ୍ଦର ଅର୍ଥକୁ ଜଳଯୋଗାଣ ରାୟରେ ଗ୍ରହଣ କରାଯିବା ଉଚିତ ବୋଲି ପୀଠ ଉଲ୍ଲେଖ କରିଛନ୍ତି। ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ସମ୍ପର୍କ ରହିଥିବା ପ୍ରତ୍ୟେକ ପ୍ରତିଷ୍ଠାନରେ ଶିଳ୍ପ ଶବ୍ଦର ଏହି ବ୍ୟାପକତା କାର୍ଯ୍ୟକାରୀ କରାଯିବା ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏ ବାବଦରେ ଭବିଷ୍ୟତର ମାମଲାଗୁଡ଼ିକ ଶିଳ୍ପ ସମ୍ପର୍କ ସଂହିତା 2020 ଦ୍ୱାରା ପରିଚାଳିତ ହେବ। ନୂତନ ସଂହିତାକୁ ନିଜସ୍ୱ ପାଠ୍ୟ ଏବଂ ପ୍ରସଙ୍ଗ ଆଧାରରେ ବ୍ୟାଖ୍ୟା କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ବାଙ୍ଗାଲୋର ଜଳଯୋଗାଣ ରାୟ ମାଧ୍ୟମରେ ଏହି ବ୍ୟାଖ୍ୟାକୁ ନିୟନ୍ତ୍ରଣ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ 1978 ଫେବୃଆରୀ 21 ତାରିଖରେ ସୁପ୍ରିମକୋର୍ଟର 7-ଜଣିଆ ପୀଠ ବାଙ୍ଗାଲୋର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡ ମାମଲାର ବିଚାର ବେଳେ ଶିଳ୍ପର ପରିଭାଷାକୁ ବ୍ୟାପକ କରିଥିଲେ। ଏ ରାୟ ଦ୍ୱାରା ଡାକ୍ତରଖାନା, ଶିଳ୍ପାନୁଷ୍ଠାନ, କ୍ଲବ ଏବଂ ସରକାରୀ କଲ୍ୟାଣ ବିଭାଗରେ କାର୍ଯ୍ୟରତ କର୍ମଚାରୀ ତତ୍କାଳୀନ ଶିଳ୍ପ ବିବାଦ ଆଇନ 1947 ସୁରକ୍ଷା ପରିଭାଷା ଅଧୀନକୁ ଆସିଥିଲେ। ବନ୍ଦେ ମାତରମ୍ର ପୂର୍ଣ୍ଣ ପରିବେଷଣ ପରିବର୍ତ୍ତେ କେବଳ 2 ପଦ ଗାଇବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ନେଇଥିବା ନିଷ୍ପତ୍ତିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିନ୍ଦା କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଶାହା କହିଛନ୍ତି ଏଭଳି ନିଷ୍ପତ୍ତି ସଂସଦ ଦ୍ୱାରା ପ୍ରଣୀତ ଆଇନର ଖୋଲା ଉଲ୍ଲଂଘନ, ଏହା ଦେଶ ବିରୋଧୀ ବୋଲି ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। 1937 କଂଗ୍ରେସ ତୁଷ୍ଟିକରଣ ଦୃଷ୍ଟିକୋଣ ଆଧାରରେ ବନ୍ଦେ ମାତରମ୍କୁ 2 ଭାଗରେ ବିଭକ୍ତି କରିଥିଲା ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏହି ଜାତୀୟ ଗୀତର 150ତମ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ସରକାର ପୂର୍ବ ଭୁଲ୍କୁ ସଂଶୋଧନ କରି ଏହାକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛନ୍ତି। କଂଗ୍ରେସ ପୁନର୍ବାର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ତୁଷ୍ଟିକରଣ ନୀତି ଅନୁସରଣ କରୁଛି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2 ସନ୍ଧ୍ୟା 5 ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାକରୁଲ ଇସ୍ଲାମ ଆଲାମଗୀର ଏବଂ 11 ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କୋଲୋନେଲ ଓଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ପରେ ପ୍ରଥମଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। BWF ବିଶ୍ୱ ଚମ୍ପିଅନ୍ସିପ୍ ପ୍ରତିଯୋଗିତାର ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏ ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16 ଏବଂ 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିଅନ୍ ପିଭି ସିନ୍ଧୁ ଆଜି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ଚୀନ୍ର ୱାଙ୍ଗ୍ ଝି ଇଙ୍କ ସହ ଆଜି ସିନ୍ଧୁଙ୍କର ମୁକାବିଲା ହେବ। ପୁରୁଷ ଏକକ ବର୍ଗରେ ଆୟୁଷ ସେଟ୍ଟି ତାଙ୍କ ଇଣ୍ଡୋନେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ପୁରୁଷ ଯୋଡ଼ିରେ ସାତ୍ତ୍ୱିକ ସାଇରାଜ, ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି ଆଜି ମାଲେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ଉଭୟ ଦେଶ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି 31ତମ ଜୋନାଲ ପରିଷଦ ବୈଠକ ଏବଂ BWF ବିଶ୍ୱ ଚମ୍ପିଅନ୍ସିପ୍ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଯୋଡ଼ି। ସମ୍ବାଦ ଶେଷ ହେଲା।